ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଆଜ ରଙ୍ଗର ପରବ ହୋଲି। ଗାଁନୁ ନେଇକରି ସହର ତକ ଖୁବ୍ ଉଷ୍ଣାକେ ଥିଲୁକେ ମନଉଛନ୍ ରଙ୍ଗର ପରବ ହୋଲି। ହୋଲି ଉତ୍ସବ ପାଳନ ଆଘନୁ ଆଜ ସକାଳୁ ମନ୍ଦିରମାନଙ୍କେ ଖାସ୍ ପୂଜା କରାଯାଉଛେ। ଗଲାକାଲ ପଶ୍ଚିମ ଓଡ଼ିଶାର ସବୁ ଜାଗାନ ଗୁଣିଖାଇ ମନାଯାଇଛେ। ଋତୁର ନୂଆ ଫଲ ଫୁଲ ଦେବତାମାନଙ୍କୁ ଭୋଗ ଲଗାଯାଇଛେ। ହୋଲି ଅବସରରେ ଗାଁ ଆର୍ ସହରର ଭିନ୍ ଭିନ୍ ଜାଗାନ ନାମଯଜ୍ଞ ଆୟୋଜନ କରାଯାଉଛେ। ହୋଲି ପାଳନ ସମୟଥି ଦୁର୍ଘଟଣା ରୋକବାର ଲାଗି ରାଜ୍ୟ ଅଗ୍ନିଶମ ବିଭାଗ ତରଫ ବ୍ୟାପକ ପ୍ରସ୍ତୁତି କରାଯାଇଛେ। ସାରା ରାଇଜେ 345 ଅଗ୍ନିଶମ ଦଳ ମୁତୟନ ରହିବେ। ଇତାର ସହିତ ଫି ଜିଲ୍ଲାର ସଦର ମହକୁମାମାନଙ୍କୁ ସୁରକ୍ଷା ବଳର ଗୋଟେ ଲେଖା ଦଳ ମୁତୟନ ରହିବେ ବୋଲି ପୁଲିସ ବିଭାଗ ତରଫ ସୂଚନା ଦିଆଯାଇଛେ। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱର ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠନ ଆଇବା ସୋମବାର ଦିନ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ରାଜ୍ୟ ସରକାର 2036 ମସିହା ତକ ସଡ଼କ ସଂଯୋଗୀକରଣ ବର୍କସ୍ କରିବା ଲାଗି ବୃହତ୍ତର ରିଙ୍ଗରୋଡ୍ ପ୍ରକଳ୍ପ ଜରିଏ 564 କିଲୋମିଟର ରାସ୍ତା ତିଆର କରିବା ଲାଗି ଲକ୍ଷ୍ୟ ରଖିଛନ୍। ବ୍ରହ୍ମପୁରନୁ ଜୟପୁର ତକ 287 କିଲୋମିଟର ଆଉ ଜୟପୁରନୁ ରାଉରକେଲା ତକ 101 କିଲୋମିଟର, ରାଉରକେଲା ଆର୍ ଜଳେଶ୍ୱର ଭିତରେ 176 କିଲୋମିଟର ରାସ୍ତାକେ ଚାରିଥାକିଆ କରାଯିବା ବୋଲି ସରକାର ଲକ୍ଷ୍ୟ ରଖିଛନ୍। ସେନ୍ତା ଝାରସୁଗୁଡ଼ାନୁ ବାଲେଶ୍ୱର ତକ 383 କିଲୋମିଟର ରାସ୍ତାକେ ଛଅଥାକିଆ ରାସ୍ତା ବନାବାରକେ ସରକାରଙ୍କର ପ୍ରସ୍ତାବ ରହିଛି। କଳାହାଣ୍ଡି ଜିଲ୍ଲା ବୃନ୍ଦାବାହାଲନୁ ଗୋପାଳପୁର ତକ 357 କିଲୋମିଟର ରାସ୍ତାକେ ଛଅଥାକିଆ ଆର୍ ସମ୍ବଲପୁରନୁ ସାତଭାୟା ତକ 404 କିଲୋମିଟର ରାସ୍ତାକେ ଭିଲ୍ ଛଅଥାକିଆ କରିବା ଲାଗି ସରକାରଙ୍କ ପ୍ରସ୍ତାବ ଥିବାର ସରକାରୀ ସୂତ୍ରନୁ ଜଣାପଡ଼ିଛି। ଜାନୁଆରୀ 24 ମୂଲ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ସର୍ଭେ କାମ ମାର୍ଚ୍ଚ 31 ତାରିଖ ତକ ଚାଲବା। ଏବତକ ସର୍ଭେଟି 19 ଲକ୍ଷ ଲୋକ ପଞ୍ଜିକୃତ ହୋଇଛନ୍। ଶେଷ ତାରିଖେ ଆହୁରି 17 ଦିନ ଥିବାରୁ ଏଥି ଅତକାନୁ ଅତକା ଲୋକ ସାମିଲ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାନୁ ବାଦ ପଡ଼ିଥିବାର ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଏ ଚିହ୍ନଟ କରାଯାଉଛି ବୋଲି ରାଜ୍ୟ ସରକାରଙ୍କ ତରଫ କୁହାଯାଇଛି। ରାଜ୍ୟ ସରକାରଙ୍କର ଆଇବା 5 ବର୍ଷରେ 15,000 କିଲୋମିଟର ନୂଆ ରାସ୍ତା ସହିତ ଗୋଟିଏ ବିଶ୍ୱସ୍ତରୀୟ ସଡ଼କ ନେଟୱାର୍କ ବନାବାର ଯୋଜନା କରିଛନ୍। ପୂର୍ତ୍ତ ବିଭାଗ 5,753 କିଲୋମିଟର ଜାତୀୟ ରାଜପଥ ତିଆର ଆର୍ ଦେଖରେଖ ଲାଗି ସବୁ ପ୍ରକାର ପ୍ରସ୍ତୁତି ମୂଲ କରିଛେ। ଇତାର ଛଡ଼ା ପୂର୍ତ୍ତ ବିଭାଗ ଭିନ୍ ଭିନ୍ ପ୍ରକାର ରାସ୍ତା ନିର୍ମାଣ କରବାରକେ ଯୋଜନା କରିଛେ, ଯେନ୍ଥି ରାଜ୍ୟ ରାଜପଥର 4,112 କିଲୋମିଟର ମୁଖିଆ ଜିଲ୍ଲା ରାସ୍ତାର 2,632 କିଲୋମିଟର ଆର୍ ଅଲଗା ଜିଲ୍ଲା ରାସ୍ତାର 22,866 କିଲୋମିଟର ରାସ୍ତା ରହିଛେ। ମୋ ବସ୍ତି ଦୁର୍ଘଟଣାକେ ରୋକବାର ଲାଗି ବସ୍ର ଆଘାଡ଼େ ଆର୍ ପଛାଡ଼େ ସିସିଟିଭି କ୍ୟାମେରା ଲଗାଯିବା ବୋଲି ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଆଇବା ଦିନେ ମୋ ବସ୍ର ଡ୍ରାଇଭରମାନଙ୍କୁ ଅତକା ଦକ୍ଷ କରବାର ଲାଗି ତାଲିମ ଦିଆଯିବା ବୋଲି ସରକାର ଲକ୍ଷ୍ୟ ରଖିଛନ୍। ନିଶାଦରବ ଖାଇକରି ଗାଡ଼ି ଚଲାବାରନ ରୋକବାରକେ ଦିନକୁ 3 ଥର ଯାଞ୍ଚ କରାଯାଉଛି। 7 ମାମଲାଥି ମୋ ବସ୍ ଡ୍ରାଇଭରମାନଙ୍କୁ ବରଖାସ୍ତ କରାଯାଇଥିବା ବେଳେ ସେମାନଙ୍କ ଲାଇସେନ୍ସ ବାତିଲ କରବାରକେ ଆର୍ଟିଓଙ୍କୁ ଚିଠି ଲେଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆର୍ ବୃନ୍ଦାବନ ଗୁରୁକୁଲ ତରଫ ଗଲାକାଲ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ବୃନ୍ଦାବନ ମହୋତ୍ସବ ହୋଇଯାଇଛି। କାର୍ଯ୍ୟକ୍ରମଟି ମଥୁରା ସାଂସଦ ଆର୍ ବିଶିଷ୍ଟ ଅଭିନେତ୍ରୀ ହେମା ମାଳିନୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭଜନ ଆର୍ ଜୟଦେବଙ୍କର ଗୀତଗୋବିନ୍ଦ ଉପରେ ଭାରତନାଟ୍ୟ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମଟି ଯୋଗ ଦେଇକରି ଓଡ଼ିଶାନୁ ମିଳିଥିବାର ଆତିଥ୍ୟ ଲାଗି ଧନ୍ୟବାଦ ଦେବାର ସହିତ ଅତିଥିମାନଙ୍କ ସାଙ୍ଗେ ହୋଲି ଅବସରରେ ରଙ୍ଗ ଖେଳିଥିଲେ। ସମ୍ବଲପୁରର କଡୋଲା ଗାଁକେ ପର୍ଯ୍ୟଟନ ହବ୍ କରାଯିବା। ଇବାବ୍ଦେ ପର୍ଯ୍ୟଟନ ବିଭାଗର ସଚିବ ବଳବନ୍ତ ସିଂ ଆର୍ ସମ୍ବଲପୁରର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଗାଁକେ ପହଞ୍ଚିକରି ବୁଣାକାରମାନଙ୍କ ସାଙ୍ଗେ ଆଲୋଚନା କରିଛନ୍ ଆଉ ବୁଣାକାରମାନଙ୍କୁ ସରକାରଙ୍କ ତରଫ ଦିଆଯାଉଥିବାର ଭିନ୍ ଭିନ୍ ଯୋଜନା ବାବଦେ ଭିଲ୍ ସୂଚନା ଦେଇଛନ୍। ରାଜ୍ୟରେ ଆଇବା 3 ଦିନ ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବା। ଇ ସମୟଥି ଦିନର ତାତି 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଗଲାକାଲ ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହ ତାତି 41.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ତା 11 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ସେଆଡ଼େ ବଲାଙ୍ଗୀର ଆର୍ ଟିଟିଲାଗଡ଼ନ 41, ବୌଦ୍ଧ ଆର୍ ସୋନପୁରନ 40.5, ସମ୍ବଲପୁରନ 40.3, ସୁନ୍ଦରଗଡ଼ ଆର୍ ହୀରାକୁଦନ 40.1 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। এছনির আঞ্চলিক খবর ইন শেষ হল আর বলার আঞ্চলিক খবর শুনি পারবে রাতে ৭:০২ থি জুহার।